ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଏକବିଂଶ ଶତାବ୍ଦୀ ଭାରତ ଆସିଆନ୍ର ଶତାବ୍ଦୀ ବୋଲି ବାର୍ଷିକ ଆସିଆନ୍ ଶିଖର ସମ୍ମିଳନୀକୁ ଉଦ୍ବୋଧନ ଦେଇ କହିଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର କୋରାପୁଟ କଫିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ. ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ୍ଜିଟ୍ ପୋଲ୍ ଉପରେ ଜାରି ହେଲା କଟକଣା. ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ସୁଦ୍ଧା ଘୂର୍ଣ୍ଣିଝଡ଼ରେ ପରିଣତ ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକବିଂଶ ଶତାବ୍ଦୀ ହେଉଛି ଭାରତ ଏବଂ ଆସିଆନ୍ର ଶତାବ୍ଦୀ. ମାଲେସିଆରେ ଚାଲିଥିବା ଏସିଆନ୍ ଭାରତ ଶିଖର ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଭାରତ ଏବଂ ଆସିଆନ୍ ମିଳିତ ଭାବେ ବିଶ୍ୱ ଜନସଂଖ୍ୟାର ଏକ ଚତୁର୍ଥାଂଶକୁ ପ୍ରତିନିଧିତ୍ୱ କରୁଛନ୍ତି. ଭାରତ ଏବଂ ଆସିଆନ୍ କେବଳ ଭୌଗୋଳିକ କ୍ଷେତ୍ରରେ ଅଂଶୀଦାର ନୁହନ୍ତି, ବରଂ ଦୃଢ଼ ଐତିହାସିକ ସମ୍ପର୍କ ଏବଂ ମୂଲ୍ୟବୋଧର ରଜ୍ଜୁରେ ବାନ୍ଧି ହୋଇଛନ୍ତି. ଶ୍ରୀ ମୋଦି କହିଛନ୍ତି ଏହି ଯୁଗ ଅନିଶ୍ଚିତତାର ଯୁଗ ହେଲେ ମଧ୍ୟ ଭାରତ ଆସିଆନ୍ ବ୍ୟାପକ ରଣନୀତିକ ଭାଗିଦାରିତା ସମ୍ପର୍କ ଯୋଗୁଁ ବିକାଶ ଦିଗରେ ଅଗ୍ରସର ହେଉଛନ୍ତି. ସେ ଆହୁରି କହିଛନ୍ତି ଦୃଢ଼ ଭାଗିଦାରିତା ସମ୍ପର୍କ ଯୋଗୁଁ ବିଶ୍ୱରେ ସ୍ଥିରତା ଏବଂ ବିକାଶର ମୂଳଦୁଆକୁ ଅଧିକ ଦୃଢ଼ୀଭୂତ କରାଯାଇପାରୁଛି.
ଆସିଆନ୍ ଭାରତ କି ଏକ ଇଷ୍ଟ ପଲିସି କା ମୁଖ୍ୟ ସ୍ତମ୍ଭ ହେ ଭାରତ ସଦୈବ ଆସିଆନ୍ ସେଣ୍ଟ୍ରାଲିଟି ଅର୍ ଇଣ୍ଡୋ ପାସିଫିକ ପର आसियान के आउटलुक का पूर्ण समर्थन करता रहा है. अनिश्चितताओं के इस दौर में भी भारत आसियान कॉम्प्रिहेंसिव स्ट्रेटेजिक पार्टनरशिप में सतत प्रगति हुई है और हमारी ये मजबूत साझेदारी वैश्विक स्थिरता और विकास का सशक्त आधार बनकर उभर रही है.
प्रधानमंत्री प्रति विपर्य समय भारत आसियान बंधु राष्ट्रगुड़िक निकटने दृढ़ भाव ठिया होई. ସେ କହିଛନ୍ତି ସାମୁଦ୍ରିକ ସୁରକ୍ଷା ଏବଂ ନୀଳ ଅର୍ଥନୀତିର ଦ୍ରୁତ ପ୍ରଗତି ଘଟୁଛି. ଶ୍ରୀ ମୋଦି ଘୋଷଣା କରି କହିଛନ୍ତି 2026 ଆସିଆନ୍ ଇଣ୍ଡିଆ ସାମୁଦ୍ରିକ ସହଯୋଗର ବର୍ଷ.
ଭାରତ ହର ଆପଦା ମେ ଅପନେ ଆସିଆନ୍ ମିତ୍ରୋଁ କେ ସାଥ ମଜବୁତି ସେ ଖଡା ରହା ହେ. ଏଚ୍ଏଡିଆର୍ ସମୁଦ୍ରୀ ସୁରକ୍ଷା ଅର୍ ବ୍ଲୁ ଇକୋନୋମି ମେ ହମାରା ସହଯୋଗ ତେଜୀ ସେ ବଢ ରହା ହେ. ଇସକୋ ଦେଖତେ ହୁଏ हम 2026 को आसियान इंडिया ईयर ऑफ मैरिटाइम कोऑपरेशन घोषित कर रहे हैं.
अमेरिका राष्ट्रपति डोनाल्ड ट्रंप आसियान शिखर सम्मेलन में जोगदेवा निमंते मलेशिया रे पहुंचछंती. एशिया एवं अन्य राष्ट्रगुडी सह वाणिज्य संपर्क को त्वरान्वित करबा दिगरे प्रमुख आंचलिक अंशीदार भाव प्रतिष्ठित करबा लक्ष्य श्री ट्रंप एक पांच दिनिया अभियान अंशग्रहण करछंती. विभिन्न एशिय नेतामानक सह आलोचना करी कूटनीतिक संपर्क दृढ़ीभूत करबा लक्ष्य ने ଶ୍ରୀ ଟ୍ରମ୍ପ ଏହି ଗସ୍ତ କରିଛନ୍ତି. ଅନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକ ସହ ବାଣିଜ୍ୟ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ତାଙ୍କ ଗସ୍ତର ପ୍ରମୁଖ କାରଣ ରହିଥିବା ଜଣାପଡ଼ିଛି. ଜାପାନର ନୂତନ ନବନିର୍ବାଚିତ ନେତା ସାନାଓ ଟାକାଇଚିଙ୍କୁ ଟୋକିଓଠାରେ ଏବଂ ଦକ୍ଷିଣ କୋରିଆରେ ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ଶ୍ରୀ ଟ୍ରମ୍ପ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଡୋନାଲ୍ଡ ଟ୍ରମ୍ପ ଏବଂ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ଙ୍କ ଉପସ୍ଥିତିରେ ଆଜି ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ଶାନ୍ତି ପ୍ରସଙ୍ଗରେ ଏକ ମିଳିତ ବୁଝାମଣାରେ ସ୍ୱାକ୍ଷର ହୋଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅପରେସନ୍ ସିନ୍ଦୁର ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି. ମାଓ ଆତଙ୍କବାଦ ଅଞ୍ଚଳଗୁଡ଼ିକରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଦୀପାବଳି ପାଳନ କରାଯାଇଛି. ସେହିପରି ଜିଏସ୍ଟି ସଞ୍ଚୟ ଉତ୍ସବ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି. ପାର୍ବଣ ଋତୁରେ ସ୍ୱଦେଶୀ ସାମଗ୍ରୀ କ୍ରୟ ବୃଦ୍ଧି ପାଇଛି. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଛଟ୍ ପର୍ବ ସମ୍ପର୍କରେ ଆଲୋକପାତ କରି କହିଛନ୍ତି ଏହା ସଂସ୍କୃତି, ପ୍ରକୃତି ଓ ସମାଜର ଦୃଢ଼ ଏକତାର ପ୍ରତିଫଳନ. ଓଡ଼ିଶାର କୋରାପୁଟ କଫି ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି କୋରାପୁଟ କଫିର ସ୍ୱାଦ ଆଶ୍ଚର୍ଯ୍ୟଜନକ ଏବଂ କଫି ଚାଷ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁଫଳ ପ୍ରଦାନ କରୁଛି. ଏପରିକି ଚାକିରି ଛାଡ଼ି କୋରାପୁଟର କିଛି ବାସିନ୍ଦା ସଫଳତାର ସହ କଫି ଚାଷ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. କୋରାପୁଟ କଫିକୁ ସେ ଓଡ଼ିଶାର ଗର୍ବ ବୋଲି କାର୍ଯ୍ୟକ୍ରମରେ ବର୍ଷ୍ଣନା କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ଭାରତ ବନ୍ଦେ ମାତରମ୍ ପାଳନର 150ତମ ବର୍ଷରେ ପ୍ରବେଶ କରିବ. ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି କବିତାଟି 1896 ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ପ୍ରଥମ ଥର ପାଇଁ ଗାନ କରିଥିଲେ. ଏହି ଗୀତଟି ଶତାବ୍ଦୀର ଦାସତ୍ୱ ଦ୍ୱାରା ଦୁର୍ବଳ ହୋଇପଡ଼ିଥିବା ଦେଶବାସୀଙ୍କ ଜୀବନରେ ନୂତନ ସ୍ଫୁର୍ତ୍ତି ଭରିଦେଇଥିଲା. ପ୍ରଧାନମନ୍ତ୍ରୀ କହିଛନ୍ତି ଏକଦା ସଂସ୍କୃତ ଯୋଗାଯୋଗର ଭାଷା ରହିଥିଲା, ତେବେ ସ୍ୱାଧୀନତା ପରେ ସଂସ୍କୃତ ଭାଷାର ବ୍ୟବହାର କ୍ରମଶଃ ହ୍ରାସ ପାଇଥିଲା। ସାମାଜିକ ଗଣମାଧ୍ୟମ ସଂସ୍କୃତ ଭାଷାକୁ ଏକ ନୂତନ ଜୀବନ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଟ୍ ପୂଜା ଅବସରରେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ଛଟ୍ ପୂଜା କାଳରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସହ ଅର୍ଘ୍ୟ ପ୍ରଦାନ କରିଥାନ୍ତି। ଶ୍ରଦ୍ଧାଳୁମାନେ ନଦୀ ପୋଖରୀରେ ଏହି ପୂଜା ପାଳନ କରି ପ୍ରକୃତି ନିକଟରେ ନିଜର କୃତଜ୍ଞତା ଜ୍ଞାପନ କରିଥାନ୍ତି ଏବଂ ସେମାନଙ୍କ ପରିବାରର ମଙ୍ଗଳ କାମନା କରିଥାନ୍ତି। ଏହି ପର୍ବ ସ୍ୱଚ୍ଛତା ଏବଂ ପରିବେଶ ସଂରକ୍ଷଣର ମଧ୍ୟ ବାର୍ତ୍ତା ପ୍ରଦାନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମସ୍ତ ନାଗରିକଙ୍କୁ ସୁଖ ସମୃଦ୍ଧି କାମନା କରିଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିହାର ନିର୍ବାଚନ ଏବଂ ଅନ୍ୟ ରାଜ୍ୟରେ ହେଉଥିବା ଉପନିର୍ବାଚନର 48 ଘଣ୍ଟା ମଧ୍ୟରେ ଏକ୍ଜିଟ୍ ପୋଲ୍ ଏବଂ ନିର୍ବାଚନ ସମ୍ପର୍କିତ ତଥ୍ୟ ପ୍ରଦର୍ଶନ ନେଇ ସମସ୍ତ ଗଣମାଧ୍ୟମ ଏବଂ ପ୍ରସାରଣକାରୀ ସଂସ୍ଥାଗୁଡ଼ିକ ଉପରେ କଟକଣା ଜାରି କରାଯାଇଛି। ଟେଲିଭିଜନ ରେଡିଓ ଚ୍ୟାନେଲ ଏବଂ କେବୁଲ ନେଟୱାର୍କଗୁଡ଼ିକ ଉପରେ ଏହି 48 ଘଣ୍ଟା ମଧ୍ୟରେ କୌଣସି ସ୍ୱତନ୍ତ୍ର ଦଳ ବା ପ୍ରାର୍ଥୀ କିମ୍ବା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରୁଥିବା ସମ୍ପର୍କିତ ତଥ୍ୟ ଆଲୋଚନା କରିବା ନେଇ କଟକଣା ଲାଗୁ କରାଯାଇଛି। ଓପିନିୟନ ପୋଲ୍ ପ୍ରଦର୍ଶନ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି। ବିହାର ବିଧାନସଭା ନିର୍ବାଚନ 2 ପର୍ଯ୍ୟାୟରେ ଆସନ୍ତା ମାସ 6 ଏବଂ 11 ତାରିଖରେ ଅନୁଷ୍ଠିତ ହେବ। ଆୟୋଗଙ୍କ ପକ୍ଷରୁ ଏକ୍ଜିଟ୍ ପୋଲ୍ ପରିଚାଳନା ଏବଂ ଫଳାଫଳ ସମ୍ପର୍କିତ ତଥ୍ୟ ମୁଦ୍ରଣ କିମ୍ବା ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରକାଶ କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଏହା ଆସନ୍ତା ମାସ 6 ସକାଳ 7:00 11 ତାରିଖ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ବଳବତ୍ତର ରହିବ। ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭାରତ ଗଣତାନ୍ତ୍ରିକ ଏବଂ ନିର୍ବାଚନ ପରିଚାଳନା ଅନ୍ତର୍ଜାତୀୟ ସଂସ୍ଥା ନୂଆଦିଲ୍ଲୀରେ 2 ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ କାର୍ଯ୍ୟାଳୟରେ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ର ଆକଳନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ମାଲେସିଆରେ କୋରିଆ ଗଣତନ୍ତ୍ରର ବୈଦେଶିକ ମନ୍ତ୍ରୀ ଚୋ ହୁନ୍ଙ୍କ ସହ ସାକ୍ଷାତ ଆଲୋଚନା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଯାନବାହନ, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଏବଂ ଜାହାଜ ନିର୍ମାଣ କ୍ଷେତ୍ରରେ ସହଯୋଗ ସ୍ଥାପନ ନେଇ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀ ସମ୍ପର୍କ ଦୃଢ଼ୀଭୂତ ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ଜୟଶଙ୍କର ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହି ଘୂର୍ଣ୍ଣିଝଡ଼ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ମଙ୍ଗଳବାର ସୁଦ୍ଧା ଭୀଷଣ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଉତ୍ତର ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଘୂର୍ଣ୍ଣିଝଡ଼ ମନ୍ଥା ଆନ୍ଧ୍ରପ୍ରଦେଶର ମଚିଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ କାକିନାଡ଼ାଠାରେ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ, ପୂର୍ବ ରାଜସ୍ଥାନ, ଗୁଜରାଟ, କେରଳ, ଓଡ଼ିଶା, ତାମିଲନାଡୁ, ପୁଦୁଚେରୀ ଏବଂ କରେଇକାଲଠାରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ନବୀ ମୁମ୍ବାଇସ୍ଥିତ ଡକ୍ଟର ଡିୱାଇ ପାଟିଲ ସ୍ୱୋର୍ଟସ୍ ଏକାଡେମୀଠାରେ ଚାଲିଥିବା ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ବାଂଲାଦେଶ 12 ଓଭର 2 ବଲ୍ରେ 2 ହରାଇ 49 ସଂଗ୍ରହ କରିଛି। ଭାରତର କ୍ୟାପ୍ଟେନ୍ ହରମନପ୍ରୀତ କୌର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା ଯୋଗୁଁ ଖେଳ ବିଳମ୍ବରେ ଆରମ୍ଭ ହେବା କାରଣରୁ ମ୍ୟାଚ୍କୁ 43 ଓଭରରେ ସୀମିତ ରଖାଯାଇଛି। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ 8 ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏକବିଂଶ ଶତାବ୍ଦୀ ଭାରତ ଏସିଆନ୍ ଶତାବ୍ଦୀ ବୋଲି ବାର୍ଷିକ ଏସିଆନ୍ ଶିଖର ସମ୍ମିଳନୀକୁ ଉଦ୍ବୋଧନ ଦେଇ କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର କୋରାପୁଟ କଫିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ୍ଜିଟ୍ ପୋଲ୍ ଉପରେ ଜାରି ହେଲା କଟକଣା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ସୁଦ୍ଧା ଘୂର୍ଣ୍ଣିଝଡ଼ରେ ପରିଣତ ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି। ସମ୍ବାଦ ଶେଷ ହେଲା।